ନମସ୍କାର, ମୁଁ ଜ୍ୟୋତ୍ସ୍ନାରାଣୀ ପରିଜା କହୁଛି। ପଶ୍ଚିମବଙ୍ଗ ସୂଚନା କାର୍ଡରେ ଆମର ଏଠି ଟ୍ରେନର ଅସୁବିଧା ରହୁଛି। ଚାରିଆଡ଼େ ଅଳିଆ ଆବର୍ଜନା ଗଦା ହେଇକି ରହୁଛି ଟ୍ରେନ ଭିତରେ। ଦୟା କରିକି ଟ୍ରେନ ଟିକେ ସଫା କଲେ ବହୁତ ଭଲ ହବ, ଆମେ ଚିରୋପକୃତ ହୁଅନ୍ତୁ। କାହିଁକିନା ବର୍ଷା ଦିନ ଯେହେତୁ ମଶା ମାଛି ପ୍ରବଳ ଜୋରେ ହଉଛନ୍ତି, ଛୋଟ ଛୁଆମାନେ ଘର ପାଖରେ ରହୁଛନ୍ତି, ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହଉଛନ୍ତି, ଅସୁବିଧାର। ଦୟାକରି ତାଙ୍କ ପାଇଁ କିଛି ପଦକ୍ଷେପ ନିଅନ୍ତୁ।